ଓମ୍ ଶାନ୍ତି। ଆଜିର ପ୍ରାତଃ ମୁରଲି 28/3/25। ବାପ ଦାଦା ମଧୁବନ, ବାବା କହୁଛନ୍ତି, ମିଠେ ବଚେ, ତୁମେ ମାନେ ବହୁତ ଭାଗ୍ୟବାନ ଅଟ। କାରଣ ତୁମକୁ ବାବାଙ୍କୁ ମନେ ପକେଇବା ବ୍ୟତୀତ ଆଉ କିଛି ଚିନ୍ତା ନାହିଁ, କିନ୍ତୁ ବ୍ରହ୍ମା ବାବାଙ୍କ ବୁଦ୍ଧିରେ ତ ବହୁତ ବିଚାର ଚାଲୁଛି। ପ୍ରଶ୍ନ, ବାବାଙ୍କ ନିକଟରେ ଯେଉଁ ସୁପୁତ୍ର ସନ୍ତାନ ମାନେ ଅଛନ୍ତି ସେମାନଙ୍କର ଲକ୍ଷଣ କଣ ହୋଇଥିବ? ଉତ୍ତର, ସେମାନେ ସମସ୍ତଙ୍କର ବୁଦ୍ଧି ଯୋଗୁଁ ଏକମାତ୍ର ବାବାଙ୍କ ସହିତ ଯୋଡୁଥିବେ ଏବଂ ସର୍ଭିସେବୁଲ ଅର୍ଥାତ ଯୋଗ୍ୟ ସେବାଧାରୀ ହୋଇଥିବେ। ସେମାନେ ନିଜେ ଭଲ ଭାବରେ ପାଠ ପଢୁଥିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ପଢାଉଥିବେ। ସେମାନେ ବାବାଙ୍କର ହୃଦୟ ସିଂହାସନରେ ବସିଥିବେ। ଏହିପରି ସୁପୁତ୍ର ସନ୍ତାନ ମାନେ ହିଁ ବାବାଙ୍କର ସୁନାମ କରିଥାନ୍ତି। ଯେଉଁମାନେ ନିଜେ ଠିକ ଭାବରେ ପଢନ୍ତି ନାହିଁ ସେମାନେ ଅନ୍ୟମାନଙ୍କୁ ମଧ୍ୟ ଖରାପ କରିଥାନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଗୀତ, ଲେ ଲୋ ଦୁଆଏ ମା ବାପ କି। ଓମ୍ ଶାନ୍ତି। ପ୍ରତ୍ୟେକ ଘରେ ମା ବାପା ଏବଂ ଦୁଇ ଚାରୋଟି ସନ୍ତାନ ଥାନ୍ତି ଏବଂ ସେମାନେ ମା ବାପାଙ୍କୁ ଆଶୀର୍ବାଦ ଇତ୍ୟାଦି ମାଗିଥାନ୍ତି। ସେ ତ ହେଲା ହଦର କଥା। ଏହି ଗୀତାର ହଦ ବା ଲୌକିକର ହିଁ ଗାୟନ ରହିଛି। ବେହଦର ଅଲୌକିକତା କଥା କାହାକୁ ବି ଜଣା ନାହିଁ। ଏବେ ତୁମେ ସନ୍ତାନ ମାନେ ଜାଣୁଛ, ଆମେ ବେହଦ ବାବାଙ୍କର ପୁତ୍ର ଏବଂ କନ୍ୟା ଅଟୁ। ସେମାନେ ହେଲେ ହଦର ମାତା ପିତା, ଲୌକିକ ମାତା ପିତାଙ୍କ ଠାରୁ ଆଶୀର୍ବାଦ ନିଅନ୍ତି। ଇଏ ହେଉଛନ୍ତି ବେହଦର ମା ବାପା। ସେଇ ହଦର ମା ବାପା ମଧ୍ୟ ପିଲାମାନଙ୍କର ଦାୟିତ୍ୱ ନେଇଥାନ୍ତି, ପୁଣି ଟିଚର ହୋଇ ପାଠ ପଢାଇଥାନ୍ତି। ଇଏ ହେଉଛନ୍ତି ବେହଦର ମା ବାପା, ବେହଦର ଟିଚର, ବେହଦର ସଦ୍ଗୁରୁ, ପରମ ପିତା, ପରମ ଶିକ୍ଷକ ଏବଂ ପରମ ସଦ୍ଗୁରୁ, ଯିଏକି ସତ କହିଥାନ୍ତି ଏବଂ ସତ୍ୟ ଶିକ୍ଷା ଦେଇଥାନ୍ତି। ତେବେ ସନ୍ତାନ ମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ତ ଥାନ୍ତି ନା। ଲୌକିକ ଘରେ ଦୁଇ ଚାରୋଟି ସନ୍ତାନ ଥାନ୍ତି, ତାଙ୍କର କେତେ ଯତ୍ନ ନେବାକୁ ପଡିଥାଏ। ଏଠାରେ ତ କେତେ ଢେର ସନ୍ତାନ ଅଛନ୍ତି, କେତେକ ସେଣ୍ଟରରୁ ପିଲାମାନଙ୍କର ସମାଚାର ଆସିଥାଏ, ଏଇ ପିଲା ଏମିତି, ଏଇ ପିଲା ଶୈତାନ କରୁଛି, ଇଏ ହଇରାଣ କରୁଛି, ବିଘ୍ନ ପକାଉଛି। ତେବେ ଚିନ୍ତା ତ ଏହି ବ୍ରହ୍ମା ବାବାଙ୍କୁ ହବ ନା, ପ୍ରଜାପିତା ତ ଇଏ ଅଟନ୍ତି ନା। କେତେକ ପିଲାଙ୍କର ଚିନ୍ତା ରହୁଛି, ତେଣୁ ବାବା କହିଥାନ୍ତି ତୁମେ ସନ୍ତାନ ମାନେ ବାବାଙ୍କୁ ଭଲ ଭାବରେ ମନେ ପକାଇ ପାରିବ। ଏହାକୁ ବ୍ରହ୍ମା ତ ହଜାର ଚିନ୍ତା ଅଛି, ଗୋଟିଏ ଚିନ୍ତା ତ ପୁରୁଷାର୍ଥର ରହିଛି, କିନ୍ତୁ ଆହୁରି ହଜାର ଚିନ୍ତା ମଧ୍ୟ ରହୁଛି। କେତେକ ବହୁତ ପିଲାମାନଙ୍କର ଦାୟିତ୍ୱ ନେବାକୁ ପଡୁଛି, କାହାକୁ ନାକରୁ କାହାକୁ ଚୁଟିରୁ ଧରି ନେଉଛି, ଏତେ ପିଲାମାନଙ୍କର ବିଚାର ତ କରିବାକୁ ପଡୁଛି, ପୁଣି ମଧ୍ୟ ବେହଦ ବାବାଙ୍କର ସ୍ମୃତିରେ ରହିବାକୁ ହବ। ତୁମେ ହେଉଛ ବେହଦ ବାବାଙ୍କର ସନ୍ତାନ, ତୁମେ ମାନେ ଜାଣିଛ ଯେ ବାବାଙ୍କ ଶ୍ରୀମତରେ ଚାଲି କାହିଁକି ବାବାଙ୍କ ଠାରୁ ପୁରା ସମ୍ପତ୍ତି ନ ନେବୁ। ସମସ୍ତେ ତ ଏକାଭଳି ଚାଲିପାରିବେ ନାହିଁ, କାରଣ ଏଠାରେ ରାଜଧାନୀ ସ୍ଥାପନ ହେଉଛି, ଅନ୍ୟ କାହାର ବୁଦ୍ଧିରେ ଏ କଥା ଆସିପାରିବ ନାହିଁ। ଏହା ବହୁତ ଉଚ୍ଚ ପାଠପଢା ଅଟେ। ରାଜତ୍ୱ ମିଳିଗଲା ପରେ ଜଣାପଡ଼େ ନାହିଁ ଯେ ରାଜତ୍ୱ କିପରି ସ୍ଥାପନ ହେଲା। ଏହା ରାଜତ୍ୱର ସ୍ଥାପନ ହେବା ମଧ୍ୟ ବଡ଼ ଆଶ୍ଚର୍ଯ୍ୟଜନକ କଥା। ଏବେ ତୁମେ ଅନୁଭବୀ ଅଟ, ପ୍ରଥମେ ୟାଙ୍କୁ ମଧ୍ୟ କଣ ଜଣାଥିଲା କି ମୁଁ କଣ ଥିଲି, ପୁଣି କଣ 84 ଜନ୍ମ ନେଲି। ଏବେ ବୁଦ୍ଧିରେ ଆସୁଛି, ତୁମେ ମଧ୍ୟ କହୁଛ ବାବା ଆପଣ ସେ ହିଁ ଅଟନ୍ତି, ଏହା ବଡ଼ ବୁଝିବାର ବିଷୟ ଅଟେ। ଏହି ସମୟରେ ହିଁ ବାବା ଆସି କଥା ବୁଝାଉଛନ୍ତି। ଏହି ସମୟରେ କିଏ କେତେ ବି ଲକ୍ଷପତି କୋଟିପତି ହୋଇଥାନ୍ତୁ, କାହିଁକି ବାବା କହୁଛନ୍ତି ଏହି ପଇସା ଆଦି ସବୁ ମାଟିରେ ମିଶିଯିବ, ବାକି ଆଉ ସବୁ ହିଁ କେତେ ଅଛି। ସଂସାରର ସମାଚାର ତୁମେ ରେଡିଓ କିମ୍ବା ସମ୍ବାଦପତ୍ରରେ ଶୁଣୁଛ, ଏଠାରେ କଣ କଣ ସବୁ ହେଉଛି। ଦିନକୁ ଦିନ ଝଗଡା ବଢି ଚାଲିଛି, ସୂତା ଅଡୁଆ ହୋଇ ଚାଲିଛି, ସମସ୍ତେ ପରସ୍ପର ମଧ୍ୟରେ ଲଢେଇ ଝଗଡା କରି ମୃତ୍ୟୁ ମୁଖରେ ପଡୁଛନ୍ତି। ଏଭଳି ପ୍ରସ୍ତୁତ ଚାଲିଛି ଜଣାପଡୁଛି, ଏଭଳି ପ୍ରସ୍ତୁତ ଚାଲିଛି ଯେମିତି ଯୁଦ୍ଧ ଆରମ୍ଭ ହେବାର ସମୟ ନିକଟ ହୋଇ ଆସିଲା। ଦୁନିଆ ଏ କଥା ଜାଣିନାହିଁ କି ଏସବୁ କଣ ହେବାର ଅଛି। ତୁମମାନଙ୍କ ଭିତରେ ମଧ୍ୟ ବହୁତ ଅଳ୍ପ ଅଛନ୍ତି ଯିଏକି ପୁରା ବୁଝାଉଛନ୍ତି ଏବଂ ଖୁସିରେ ରହୁଛନ୍ତି। ଏହି ସଂସାରର ଆମେ ଆର ଜନ୍ମର ଅଳ୍ପ ସମୟ ରହିବା, ଏବେ ଆମକୁ କର୍ମାତୀତ ଅବସ୍ଥା କରିବାକୁ ହବ, ପ୍ରତ୍ୟେକଙ୍କୁ ନିଜ ପାଇଁ ପୁରୁଷାର୍ଥ କରିବାକୁ ହବ। ତୁମେ ତ ନିଜ ପାଇଁ ପୁରୁଷାର୍ଥ କରୁଛ, ଯିଏ ଯେତେ ପୁରୁଷାର୍ଥ କରିବେ ସିଏ ସେତେ ଫଳ ପାଇବେ, ସେଥିପାଇଁ ନିଜକୁ ପୁରୁଷାର୍ଥ କରିବାକୁ ହବ ଏବଂ ଅନ୍ୟମାନଙ୍କୁ ମଧ୍ୟ ପୁରୁଷାର୍ଥ କରାଇବାକୁ ହବ, ସମସ୍ତଙ୍କୁ ରାସ୍ତା ବତାଇବାକୁ ହବ। ଏହି ପୁରୁଣା ଦୁନିଆର ବିନାଶ ତ ନିଶ୍ଚିନ୍ତ ହବ, ଏବେ ବାବା ଆସିଛନ୍ତି ନୂଆ ଦୁନିଆର ସ୍ଥାପନା କରାଇବା ପାଇଁ, ତେଣୁ ଏହି ବିନାଶ ପୂର୍ବରୁ ତୁମେ ନୂଆ ଦୁନିଆ ପାଇଁ ଏହି ପାଠ ପଢି ନିଅ। ଭଗବାନ ଉବାଚ, ମୁଁ ତୁମମାନଙ୍କୁ ରାଜଯୋଗର ଶିକ୍ଷା ଦେଉଛି। ସ୍ନେହର ପିଲାମାନେ ତୁମେମାନେ ବହୁତ ଭକ୍ତି କରିଛ, ଆଧା କଳ୍ପ ହବ ତୁମେମାନେ ରାବଣ ରାଜ୍ୟରେ ଥିଲ ନା, ଏ କଥା ମଧ୍ୟ କାହାକୁ ଜଣା ନାହିଁ କି ରାମ କାହାକୁ କୁହାଯାଏ। ରାମ ରାଜ୍ୟର ସ୍ଥାପନା କିପରି ହେଲା ଏସବୁ କଥା ତୁମେ ବ୍ରାହ୍ମଣ ମାନେ ହିଁ ଜାଣିଛ। ତୁମ ଭିତରେ ମଧ୍ୟ ଏହିପରି ବହୁତ ଅଛନ୍ତି ଯେଉଁମାନେ କି କିଛି ଜାଣିନାହାନ୍ତି। ବାବାଙ୍କର ସୁପୁତ୍ର ସନ୍ତାନ ସେଇମାନେ ଯେଉଁମାନେ ସମସ୍ତଙ୍କର ବୁଦ୍ଧି ଯୋଗ ଏକମାତ୍ର ବାବାଙ୍କ ସହ ଯୋଡ଼ାଇଥାନ୍ତି। ଯେଉଁମାନେ ପ୍ରକୃତ ସେବାଧାରୀ ସେମାନେ ନିଜେ ଭଲ ଭାବରେ ପଢ଼ନ୍ତି ଏବଂ ବାବାଙ୍କ ହୃଦୟରେ ରୁହନ୍ତି। କେହି କେହି ତ ପୁଣି ଅଯୋଗ୍ୟ ଥାନ୍ତି, ସେମାନେ ସେବା ପରିବର୍ତ୍ତେ ଅପସେବା କରନ୍ତି, ଯେଉଁମାନେ କି ବାବାଙ୍କ ଠାରୁ ବୁଦ୍ଧିଯୋଗ ତୁଟାଇ ନେଇଥାନ୍ତି। ଡ୍ରାମା ଅନୁସାରେ ଏହା ହିଁ ହେବାର ଅଛି। ଯେଉଁମାନେ ଭଲ ଭାବରେ ପାଠ ପଢ଼ନ୍ତି ନାହିଁ ସେମାନେ କଣ କରିବେ? ସେମାନେ ଅନ୍ୟମାନଙ୍କୁ ମଧ୍ୟ ଖରାପ କରିଦେବେ। ସେଥିପାଇଁ ବାବା ତୁମମାନଙ୍କୁ ବୁଝାଉଛନ୍ତି, ବାବାଙ୍କୁ ଅନୁକରଣ କର ଏବଂ ଯିଏ ପ୍ରକୃତ ସେବାଧାରୀ ସେ ସବୁବେଳେ ବାବାଙ୍କ ହୃଦୟରେ ନିବାସ କରନ୍ତି, ସେଇମାନଙ୍କର ହିଁ ସଙ୍ଗ କର। ତୁମେ ଯଦି ପଚାରିବ ଆମେ କେଉଁ ମାନଙ୍କର ସଙ୍ଗ କରିବୁ, ତେବେ ବାବା ସଙ୍ଗେ ସଙ୍ଗେ କହିଦେବେ ଏହି ମାନଙ୍କର ସଙ୍ଗ କରିଲେ ବହୁତ ଭଲ। ଏପରି ବହୁତ ଅଛନ୍ତି ଯେଉଁମାନେ ସଙ୍ଗତ ଏହିପରି କରୁଛନ୍ତି ଯାହାଙ୍କର ରଙ୍ଗ ମଧ୍ୟ ଓଲଟା ଚଢିଯାଉଛି। ଗାୟନ ମଧ୍ୟ କରାଯାଏ, ସୁସଙ୍ଗ ଉଦ୍ଧାର କରେ ଏବଂ କୁସଙ୍ଗ ଦୁର୍ଗତି କରେ। ଯଦି କୁସଙ୍ଗ ଲାଗିଯାଏ ତେବେ ଏକଦମ ଶେଷ କରିଦେବ। ଘରେ ମଧ୍ୟ ଦାସ ଦାସୀ ଆବଶ୍ୟକ, ସେଠାରେ ପ୍ରଜାମାନଙ୍କର ମଧ୍ୟ ନୌକର ଚାକର ସବୁ ଆବଶ୍ୟକ ନା। ରାଜଧାନୀର ସ୍ଥାପନା ଏଇଠାରେ ହିଁ ହେଉଛି, ଏଥିରେ ହିଁ ବିଶାଳ ବୁଦ୍ଧି ହେବା ଆବଶ୍ୟକ। ସେଥିପାଇଁ ବେହଦର ବାବା ମିଳିଛନ୍ତି ତ ତାଙ୍କର ଶ୍ରୀମତ ଅନୁସାରେ ଚାଲ, ନଚେତ ଅଯଥାରେ ପଦଭ୍ରଷ୍ଟ ହୋଇଯିବ। ଯଦି ଏବେ ଭଲ ଭାବରେ ପଢିବ ତେବେ କଳ୍ପ କଳ୍ପାନ୍ତର ଭଲ ଭାବରେ ପଢୁଥିବ, ଜଣାଯାଏ ଯେ ଏମାନେ ଭଲ ଭାବରେ ପଢୁନାହାନ୍ତି, ତେବେ ତାଙ୍କୁ କି ପଦ ମିଳିବ ସେମାନେ ନିଜେ ମଧ୍ୟ ବୁଝିପାରୁଛନ୍ତି। ମୁଁ ତ ସେବା କିଛି କରୁନାହିଁ, ମୋ ଠାରୁ ହୁସିଆର ବା ପାରଙ୍ଗମ ତ ବହୁତ ଅଛନ୍ତି। ତେବେ ହୁସିଆର ମାନଙ୍କୁ ବି ଭାଷଣ ପାଇଁ ଡାକିଥାନ୍ତି, ତେଣୁ ଯିଏ ହୁସିଆର ହେବେ ସିଏ ପଦ ଉଚ୍ଚ ପାଇବେ। ନିଜକୁ ବୁଝିପାରନ୍ତି ଯେ ଆମେ ଏତେ ସେବା କରୁନାହୁଁ ତେଣୁ ଉଚ୍ଚ ପଦ ପାଇପାରିବୁ ନାହୁଁ। ଶିକ୍ଷକ ତ ବିଦ୍ୟାର୍ଥୀମାନଙ୍କୁ ଜାଣିପାରିବେ ନା, ବାବା ପ୍ରତିଦିନ ପାଠ ପଢାଉଛନ୍ତି, ତେଣୁ ସତ୍ସଙ୍ଗର ରେଜିଷ୍ଟର ତାଙ୍କ ପାଖରେ ରହିଛି ନା, ପାଠ ପଢାର ଏବଂ ଚଳଣୀର ମଧ୍ୟ ରେଜିଷ୍ଟର ରହିଛି। ସେଥିପାଇଁ ଏଠାରେ ମଧ୍ୟ ଯୋଗ ହେଲା ମୁଖ୍ୟ ବିଷୟ, ଯେବେ କି ଯୋଗ ବଳ ଭଲ ରହିଲେ ଚାଲିଚଳନ ମଧ୍ୟ ଭଲ ରହିବ, କିନ୍ତୁ ପାଠ ପଢାରେ କେବେ କେବେ ଅହଙ୍କାର ଆସିଯାଉଛି, ଏଥିରେ ଯୋଗଯୁକ୍ତ ହୋଇ ରହିବାରେ ହିଁ ଗୁପ୍ତ ପରିଶ୍ରମ କରିବାକୁ ପଡିଥାଏ। ବାବା କହୁଛନ୍ତି, ହେ ଆତ୍ମା ମାନେ ତୁମେ ମୋତେ ସ୍ମରଣ କରିପାରୁନାହଁ, ମୁଁ ତୁମକୁ ରାସ୍ତା ଦେଖାଇବାକୁ ଆସିଛି, ତୁମେ ମୋତେ ମନେ ପକାଅ, ତେବେ ଏହି ଯୋଗ ଅଗ୍ନିରେ ତୁମର ପାପ ଭସ୍ମ ହୋଇଯିବ। ଭକ୍ତି ମାର୍ଗରେ ମନୁଷ୍ୟ କେତେ ଏଣେ ତେଣେ ତୀର୍ଥ କରିବାକୁ ଯାଉଛନ୍ତି, କୁମ୍ଭ ମେଳାରେ କେତେ ଥଣ୍ଡା ପାଣିରେ ଯାଇ ସ୍ନାନ କରୁଛନ୍ତି, କେତେ କଷ୍ଟ ସହନ କରୁଛନ୍ତି, ଏଠାରେ ତ ସେମିତି କୌଣସି କଷ୍ଟ ନାହିଁ। ଯେଉଁମାନେ ଫାର୍ଷ୍ଟ କ୍ଲାସ ପିଲା ହୋଇଥିବେ ସେମାନେ ସେଇ ଜଣେ ପ୍ରେମିକଙ୍କର ସଚ୍ଚା ସଚ୍ଚା ପ୍ରେମିକା ହୋଇ ତାଙ୍କୁ ହିଁ ମନେ ପକାଇବେ। କେଉଁ ଆଡକୁ ବୁଲିବାକୁ ଗଲେ ମଧ୍ୟ ଏକାନ୍ତରେ ବଗିଚାରେ ବସି ତାଙ୍କୁ ମନେ ପକାଇବେ। ପରଚିନ୍ତନର ବ୍ୟର୍ଥ ବାର୍ତ୍ତାଳାପ କରିବା ଦ୍ୱାରା ବାୟୁମଣ୍ଡଳ ଖରାପ ହୋଇଥାଏ, ସେଥିପାଇଁ ଯେବେ ବି ସମୟ ମିଳୁଛି ବାବାଙ୍କୁ ମନେ ପକାଇବାର ଅଭ୍ୟାସ କର। ଫାର୍ଷ୍ଟ କ୍ଲାସ ସଚ୍ଚା ପ୍ରେମିକଙ୍କର ପ୍ରେମିକା ହୁଅ। ବାବା କହୁଛନ୍ତି, ଦେହଧାରୀର ଫଟୋ ରଖ ନାହିଁ, କେବଳ ଏକମାତ୍ର ଶିବବାବାଙ୍କର ଫଟୋ ରଖ ଯାହାକୁ ମନେ ପକାଇବାର ଅଛି। ଯଦି ଭାବୁଛ ସୃଷ୍ଟି ଚକ୍ରକୁ ମଧ୍ୟ ସ୍ମରଣ କରିବୁ ତେବେ ତ୍ରିମୂର୍ତ୍ତି ଏବଂ ସୃଷ୍ଟି ଚକ୍ରର ଚିତ୍ର ଫାର୍ଷ୍ଟ କ୍ଲାସ ଅଟେ, ଏଥିରେ ସବୁ ଜ୍ଞାନ ରହିଛି। ସ୍ୱଦର୍ଶନ ଚକ୍ରଧାରୀ ତୁମର ଏହି ନାମ ଏକ ଅର୍ଥ ସହିତ ନାମ ଅଟେ, ନୂଆ କେହି ଏହି ନାମକୁ ଶୁଣିଲେ ବୁଝିପାରିବେ ନାହିଁ, ଏହା କେବଳ ତୁମେ ପିଲାମାନେ ହିଁ ବୁଝୁଛ। ତୁମେ ଭିତରେ ବି କେହି କେହି ଭଲ ଭାବରେ ବାବାଙ୍କୁ ମନେ ପକାଉଛନ୍ତି, ଏପରି ବହୁତ ଅଛନ୍ତି ଯେଉଁମାନେ ତ ବିଲକୁଲ ବାବାଙ୍କୁ ମନେ ପକାଉ ନାହାନ୍ତି, ତେବେ ସେମାନେ ନିଜର ଭାଗ୍ୟ ଖରାପ କରିଦେଉଛନ୍ତି। ପାଠପଢା ତ ବହୁତ ସହଜ ଅଟେ, ଏହା କେବଳ ତୁମେ ପିଲାମାନେ ହିଁ ବୁଝିଛ। ତୁମ ବ୍ୟତୀତ ତ କେହି କେହି ଭଲ ଭାବରେ ବାବାଙ୍କୁ ମନେ ପକାଉଛନ୍ତି, ଏପରି ବହୁତ ଅଛନ୍ତି ଯେଉଁମାନେ କି ବିଲକୁଲ ବାବାଙ୍କୁ ମନେ ପକାଉ ନାହାନ୍ତି, ତେବେ ସେମାନଙ୍କ ନିଜର ଭାଗ୍ୟ ଖରାପ କରିଦେଉଛନ୍ତି। ପାଠପଢା ତ ବହୁତ ସହଜ ଅଟେ, ବାବା କହୁଛନ୍ତି ଶାନ୍ତିର ଶକ୍ତି ଦ୍ୱାରା ତୁମକୁ ବିଜ୍ଞାନ ରୂପରେ ବିଜୟ ପ୍ରାପ୍ତ କରିବାକୁ ହେବ। ସାଇଲେନ୍ସର ଶକ୍ତି ଏବଂ ସାଇନ୍ସର ଶକ୍ତି ରାଶି ଏକା ଅଟେ। ମିଲିଟାରୀରେ ମଧ୍ୟ 3 ମିନିଟ୍ ସାଇଲେନ୍ସ କରାଇଥାନ୍ତି। ମନୁଷ୍ୟ ମଧ୍ୟ ଚାହୁଁଛନ୍ତି ଆମକୁ ରାଷ୍ଟ୍ରପତି ମିଳୁ। ଏବେ ତୁମେ ମାନେ ଜାଣୁଛ ଯେ ଶାନ୍ତିର ସ୍ଥାନ ତ କେବଳ ବ୍ରହ୍ମାଣ୍ଡ ହିଁ ଅଟେ। ଯେଉଁ ସବୁ ମହତ୍ତ୍ୱରେ ଆମେ ଆତ୍ମା ମାନେ ଏତେ ଛୋଟ ବିନ୍ଦୁ ଭଳି ରହିଥାଉ, ତେବେ ସେଇ ଆତ୍ମା ମାନଙ୍କର ବୃକ୍ଷ ତ ଚମତ୍କାର ହୋଇଥିବ ନା। ମନୁଷ୍ୟ ମଧ୍ୟ କହୁଛନ୍ତି ଭୃକୁଟି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତାରକା ଚମକୁଛି। ବହୁତ ଛୋଟ ସୁନାର ତିଲକ ତିଆରି କରି ଏଠାରେ ଭୃକୁଟିରେ ଲଗାଇଥାନ୍ତି। ଆତ୍ମା ମଧ୍ୟ ଏକଦମ ସୂକ୍ଷ୍ମ ବିନ୍ଦୁ ସ୍ୱରୂପ ଅଟେ, ବାବା ମଧ୍ୟ ତାଙ୍କ ନିକଟରେ ଆସି ବସନ୍ତି। ସାଧୁ ସନ୍ତ ଆଦି ଦେଖି ନିଜ ଆତ୍ମାକୁ ଜାଣିନାହାନ୍ତି, ଯଦି ଆତ୍ମାକୁ ଜାଣିନାହାନ୍ତି ତେବେ ସେମାନେ ପରମାତ୍ମାଙ୍କୁ କିପରି ଜାଣିବେ? କେବଳ ତୁମେ ବ୍ରାହ୍ମଣ ମାନେ ହିଁ ଆତ୍ମା ଓ ପରମାତ୍ମାଙ୍କୁ ଜାଣିଛ। କୌଣସି ବି ଧର୍ମର ମନୁଷ୍ୟ ମାନେ ଜାଣିନାହାନ୍ତି। ଏବେ ତ ତୁମେ ହିଁ ଜାଣିଛ କିପରି ଏତେ ଛୋଟ ଆତ୍ମା ସାରା ଅଭିନୟ କରୁଛି। ସତ୍ସଙ୍ଗ ତ ବହୁତ କରୁଛନ୍ତି କିନ୍ତୁ କିଛି ବି ବୁଝିନାହାନ୍ତି। ଇଏ ବ୍ରହ୍ମା ବାବା ମଧ୍ୟ ବହୁତ ଗୁରୁ କରିଥିଲେ, ଏବେ ବାବା କହୁଛନ୍ତି ଏମାନେ ସବୁ ହେଲେ ଭକ୍ତି ମାର୍ଗର ଗୁରୁ। ଜ୍ଞାନ ମାର୍ଗରେ କେବଳ ଜଣେ ଗୁରୁ ଅଛନ୍ତି, ଦୁଇ ମୁକୁଟଧାରୀ ରାଜା ବା ଦେବତାଙ୍କ ଆଗରେ ଏକ ମୁକୁଟଧାରୀ ରାଜାମାନେ। ଭିକାରୀ ରାଜା ମଥା ନୁଆଇଥାନ୍ତି, ପ୍ରଣାମ କରିଥାନ୍ତି, କାରଣ ସେମାନେ ପବିତ୍ର କିନ୍ତୁ କିଛି ବି ଜାଣିନାହାନ୍ତି। ଇଏ ବ୍ରହ୍ମା ବାବା ମଧ୍ୟ ବହୁତ ଗୁରୁ କରିଥିଲେ, ଏବେ ବାବା କହୁଛନ୍ତି ଏମାନେ ସବୁ ହେଲେ ଭକ୍ତି ମାର୍ଗର ଗୁରୁ। ଜ୍ଞାନ ମାର୍ଗରେ କେବଳ ଜଣେ ଅଛନ୍ତି, ଦୁଇ ମୁକୁଟଧାରୀ ରାଜା ଦେବତାଙ୍କ ଆଗରେ ଏକ ମୁକୁଟଧାରୀ ରାଜାମାନେ ଭିକାରୀ ରାଜା ମଥା ନୁଆଇ ଥାନ୍ତି, ପ୍ରଣାମ କରିଥାନ୍ତି, କାରଣ ସେମାନେ ପବିତ୍ର। ସେହି ପବିତ୍ର ରାଜାମାନେ ହିଁ ମନ୍ଦିରରେ ତିଆରି ହୋଇଛି। ପତିତ ମାନେ ଯେ ତାଙ୍କ ଆଗରେ ମଥା ନୁଆଉଛନ୍ତି, କିନ୍ତୁ ସେମାନଙ୍କୁ କଣ ଏକଥା ଜଣା ଅଛି ଯେ ଏମାନେ କିଏ? ସୋମନାଥଙ୍କର ମନ୍ଦିର ତିଆରି କଲେ, ଏବେ ବି ତ ପୂଜା କରୁଛନ୍ତି, କିନ୍ତୁ ବିନ୍ଦୁର ପୂଜା କିପରି କରିବେ? ବିନ୍ଦୁର ମନ୍ଦିର କିପରି ହବ? ଏହା ହେଉଛି ବହୁତ ଗୁହ୍ୟ କଥା। ଗୀତା ଇତ୍ୟାଦିରେ କଣ ଏସବୁ କଥା ଅଛି? ତୁମେ ମଧ୍ୟ ଜାଣୁଛ କିପରି ଏତେ ଛୋଟ ଆତ୍ମାରେ ସବୁ ଅଭିନୟ ଭରି ହୋଇ ରହିଛି। ତେବେ ଆତ୍ମା ଅବିନାଶୀ ଏବଂ ପାଠ ମଧ୍ୟ ଅବିନାଶୀ, ଏହା ଆଶ୍ଚର୍ଯ୍ୟର କଥା ନା? ଏହାକୁ ପୂର୍ବ ପ୍ରସ୍ତୁତ ଖେଳ ଅଟେ। କହୁଛନ୍ତି ଯାହା ପୂର୍ବ ନିର୍ଦ୍ଧାରିତ ତାହା ହିଁ ହେଉଛି ଡ୍ରାମାରେ ଯାହା ନିର୍ଦ୍ଧାରିତ ଯାହା ନିଶ୍ଚୟ ହବ। ଏଥିରେ ଚିନ୍ତା କରିବାର କିଛି କଥା ନାହିଁ। ତୁମ ପିଲାମାନଙ୍କୁ ଏବେ ନିଜ ସହ ପ୍ରତିଜ୍ଞା କରିବାକୁ ହବ ଯେ କିଛି ବି ହୋଇଯାଉ କେବେ ବି କାନ୍ଦିବା ଉଚିତ ନୁହେଁ। ଅମୁକ ମୃତ୍ୟୁବରଣ କଲା, ତେବେ ଆତ୍ମା ଯାଇ ଏକ ଅନ୍ୟ ଶରୀରରେ ଧାରଣ କଲା, ଏଥିରେ କାନ୍ଦିବାର କଣ ଆବଶ୍ୟକତା ରହିଛି? ଆଉ ତ ଫେରି ଆସିବ ନାହିଁ। ଯଦି ଲୁହ ଆସିଲା ତେବେ ଫେଲ ବା ତେଣୁ ବାବା କହୁଛନ୍ତି ପ୍ରତିଜ୍ଞା କର, ଆମେ କେବେ ବି କାନ୍ଦିବୁ ନାହିଁ। ଚିନ୍ତା ଥିଲା ପାର ବ୍ରହ୍ମରେ ରହୁଥିବା ବାବାଙ୍କର, ସିଏ ମିଳିଗଲେ ତେବେ ବାକି ଆଉ କଣ ଦରକାର? ବାବା କହୁଛନ୍ତି ତୁମେ ମତେ ମନେ ପକାଅ, ମୁଁ କେବଳ କଳ୍ପରେ ଥରେ ମାତ୍ର ଆସେ ଏହି ରାଜଧାନୀ ସ୍ଥାପନ କରିବା ପାଇଁ, ଏଥିରେ ଲଢେଇ ଆଦିର ଆବଶ୍ୟକତା ନାହିଁ। ଗୀତାରେ ବର୍ଣ୍ଣିତ ଅଛି ଯୁଦ୍ଧ ଲାଗିଲା, କେବଳ ପାଣ୍ଡବ ମାନେ ବଞ୍ଚିଲେ। ସେମାନେ କୁକୁରକୁ ସାଥିରେ ନେଇ ପାହାଡ ଉପରକୁ ଗଲେ ଏବଂ ଦେହ ତ୍ୟାଗ, ବିଜୟୀ ହେଲେ ଏବଂ ମରିଗଲେ। ଏ କଥା ତ ଠିକ ଲାଗୁନାହିଁ, ଏହା ସବୁ ହେଲା ମନଗଢା କଥା, ଏହାକୁ ଭକ୍ତି ମାର୍ଗ କୁହାଯାଏ। ବାବା କହୁଛନ୍ତି ତୁମ ସନ୍ତାନ ମାନଙ୍କୁ ଏଥିରୁ ବୈରାଗ୍ୟ ଆସିବା ଦରକାର। ପୁରୁଣା ବସ୍ତୁ ପ୍ରତି ଘୃଣା ଆସିଥାଏ ନା? ଘୃଣା ଶବ୍ଦ ବହୁତ କଡା, ବୈରାଗ୍ୟ ଶବ୍ଦ ମିଠା। ଯେତେବେଳେ ଜ୍ଞାନ ମିଳେ ସେତେବେଳେ ଭକ୍ତିରୁ ବୈରାଗ୍ୟ ଆସିଥାଏ। ଏହି ଜ୍ଞାନର ପ୍ରାରବ୍ଧ ସତ୍ୟଯୁଗ ତ୍ରେତ୍ୟାଯୁଗ ଠାରୁ 21 ଜନ୍ମ ମିଳିଥାଏ, ସେଠାରେ ଜ୍ଞାନର କୌଣସି ଆବଶ୍ୟକତା ରହେ ନାହିଁ। ପୁଣି ଯେତେବେଳେ ତୁମେ ବାମ ମାର୍ଗକୁ ଚାଲିଯାଅ ସେତେବେଳେ ସିଡି ଓହ୍ଲାଇଥାଅ, ଏହା ହେଉଛି ଶେଷ ସମୟ। ବାବା କହୁଛନ୍ତି ଏବେ ଏହି ପୁରୁଣା ଦୁନିଆରୁ ତୁମେ ପିଲାମାନଙ୍କୁ ସମ୍ପୂର୍ଣ୍ଣ ବୈରାଗ୍ୟ ଆସିବା ଦରକାର। ତୁମେ ଏବେ ଶୂଦ୍ରରୁ ବ୍ରାହ୍ମଣ ହୋଇଛ, ପୁଣି ଦେବତା ହବ, ଅନ୍ୟ ଲୋକମାନେ ଏହି କଥାକୁ କଣ ବୁଝିବେ ଜାଣିବେ? ଯଦିଓ ବିରାଟ ରୂପର ଚିତ୍ର ତିଆରି କରୁଛନ୍ତି, କିନ୍ତୁ ସେଥିରେ ନା ଚୁଟି ଅଛି ନା ଶିବ ବାବା ଅଛନ୍ତି, କେବଳ ନାମକୁ ମାତ୍ର କହିଦେଉଛନ୍ତି ଦେବତା କ୍ଷତ୍ରିୟ ବୈଶ ଆଉ ଶୂଦ୍ର। ଶୂଦ୍ରରୁ ଦେବତା କିପରି କିଏ କରାଇଥାନ୍ତି ଏ ସବୁ କିଛି ଜାଣିନାହାନ୍ତି। ବାବା କହୁଛନ୍ତି ତୁମେ ଦେବୀ ଦେବତା ମାନେ କେତେ ସାହୁକାର ଥିଲ, ପୁଣି ସେଇ ସବୁ ସମ୍ପତ୍ତି କୁଆଡେ ଗଲା? ଭକ୍ତି ମାର୍ଗରେ ମଥା ନୁଆଇ ନୁଆଇ କପାଳ ଘସି ଘସି ପଇସା ସବୁ ହରେଇ ଦେଇଛ, ଏହା କାଲିର କଥା ଅଟେ ନା? ତୁମକୁ ଏହିଭଳି ଦେବୀ ଦେବତା କରି ଯାଇଥିଲି, ପୁଣି ତୁମେ କଣ ହୋଇଯାଇଛ? ଆଚ୍ଛା, ଧାରଣା ପାଇଁ ମୁଖ୍ୟ ସାରାଂଶ, ପରଚିନ୍ତନର ବାର୍ତ୍ତାଳପ ଦ୍ଵାରା ବାତାବରଣକୁ ଖରାପ କରିବାର ନାହିଁ। ଏକାନ୍ତରେ ବସି ସଚ୍ଚା ସଚ୍ଚା ପ୍ରେମିକା ହୋଇ ନିଜର ପ୍ରେମିକଙ୍କୁ ମନେ ପକାଇବାକୁ ହବ। 2 ନିଜକୁ ନିଜେ ପ୍ରତିଜ୍ଞା କରିବାକୁ ହବ ଯେ ମୁଁ କେବେ ହେଲେ କାନ୍ଦିବି ନାହିଁ, ଆଖିରୁ ଲୁହ ବୁହାଇବି ନାହିଁ। ଯେଉଁମାନେ ଯୋଗ୍ୟ ସେବାଧାରୀ ଅଟନ୍ତି, ବାବାଙ୍କ ହୃଦୟରେ ସ୍ଥାନ ପାଇଛନ୍ତି, ସେଇମାନଙ୍କୁ ହିଁ ସଙ୍ଗ କରିବାକୁ ହବ। ନିଜର ଚାଲିଚଳନର ରେକର୍ଡକୁ ବହୁତ ଭଲ ରଖିବାକୁ ହବ। ବରଦାନ, ନିଜର ଶକ୍ତିଶାଳୀ ମନୋବୃତ୍ତି ଦ୍ଵାରା ମାନସିକ ସେବା କରୁଥିବା ବିଶ୍ୱ କଲ୍ୟାଣକାରୀ ହୁଅ। ବିଶ୍ୱର ଯନ୍ତ୍ରଣାଗ୍ରସ୍ତ ଆତ୍ମାମାନଙ୍କୁ ରାସ୍ତା ଦେଖାଇବା ପାଇଁ ସାକ୍ଷାତ ବାବାଙ୍କ ସମାନ ଲାଇଟ୍ ହାଉସ୍, ମାଇଟ୍ ହାଉସ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ହୁଅ। ଏହି ଲକ୍ଷ୍ୟ ରଖ ଯେ ଦୁନିଆର ପ୍ରତ୍ୟେକ ଆତ୍ମାକୁ କିଛି ନା କିଛି ଦେବାକୁ ହବ, ଚାହେଁ ମୁକ୍ତି ଦିଅ ଚାହେଁ ଜୀବନ ମୁକ୍ତି, କିନ୍ତୁ ସମସ୍ତଙ୍କ ପ୍ରତି ମହାଦାନୀ ଏବଂ ବରଦାନୀ ହୁଅ। ଏବେ ନିଜ ନିଜର ସ୍ଥାନର ସେବା ତ କରୁଛ, କିନ୍ତୁ ଗୋଟିଏ ସ୍ଥାନରେ ରହି ମାନସିକ ଶକ୍ତି ଦ୍ଵାରା ଶକ୍ତିଶାଳୀ ବାୟୁମଣ୍ଡଳ ସୃଷ୍ଟି କରିବା ତଥା ନିଜର ଶ୍ରେଷ୍ଠ ପ୍ରକମ୍ପନ ଆଧାରରେ ବିଶ୍ୱର ସେବା କରିବା, ଏହିଭଳି ଶକ୍ତିଶାଳୀ ବୃତ୍ତି ନିର୍ମାଣ କର ଯାହାଦ୍ୱାରା ଶ୍ରେଷ୍ଠ ବାୟୁମଣ୍ଡଳ ସୃଷ୍ଟି ହୋଇପାରିବ। ତେବେ କୁହାଯିବ ବିଶ୍ୱ କଲ୍ୟାଣକାରୀ ଆତ୍ମା। ସ୍ଲୋଗାନ ଅଶରୀର ପଣିଆର ବ୍ୟାୟାମ ତଥା ବ୍ୟର୍ଥ ସଂକଳ ରୂପୀ ଭୋଜନର ବାରଣ ଦ୍ଵାରା ନିଜକୁ ସୁସ୍ଥ ରଖ। ଅବ୍ୟକ୍ତି ସାରା ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। ବର୍ତ୍ତମାନ ନିଜର ଭାଷଣର ରୂପରେଖାକୁ ନୂତନତ୍ୱ ପ୍ରଦାନ କର। ବିଶ୍ୱ ଶାନ୍ତିର ଭାଷଣ ତ ବହୁତ କରିଲଣି, କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ ବା ଶକ୍ତି କଣ ଏବଂ ଏହାର ଭସ୍ମ କିଏ ଅଟନ୍ତି, ଏହି ସତ୍ୟତାକୁ ସଭ୍ୟତା ପୂର୍ବକ ସିଦ୍ଧ କର। ସମସ୍ତେ ବୁଝି ଯାଆନ୍ତି କି ଏହି ଭଗବାନଙ୍କର କାର୍ଯ୍ୟ ଚାଲିଛି। ମାତା ମାନେ ବହୁତ ଭଲ କାର୍ଯ୍ୟ କରୁଛନ୍ତି। ସମୟ ଅନୁସାରେ ଏପରି ଧରଣୀ ମଧ୍ୟ ପ୍ରସ୍ତୁତ କରିବାକୁ ପଡିଲା, କିନ୍ତୁ ଯେପରି ପିତା ସନ୍ତାନ ମାନଙ୍କୁ ପ୍ରତ୍ୟକ୍ଷ କରିଲେ ସେହିପରି ସନ୍ତାନ ମାନେ ପିତାଙ୍କର ପ୍ରତ୍ୟକ୍ଷତା କରନ୍ତୁ, ତେବେ ଯାଇ ପ୍ରତ୍ୟକ୍ଷତାର ପତାକା ଉଡିବ। ଓମ୍ ଶାନ୍ତି।